ଆଜିକାଲି ବାହାସା ହେବା ଦରକାର ନାହିଁ। ପିଲା ଛୁଆଙ୍କ କଥା ବୁଝିବା ଯେଉଁ କଷ୍ଟ, ବାବାଜୀ ହେବାଟା ଭଲ ନା କଣ କହୁଛନ୍ତି ଆଜ୍ଞା?
ଆଚ୍ଛା ବାବାଜୀ ମହାଶୟ, ଆଜି ତ କୁଆଡ଼େ ସକାଳୁ ସକାଳୁ ବାହାରି ପଡିଲେଣି,
କଣ କହିବି ଆଜ୍ଞା? ମୋତେ ସେ ମୂଷା ପିଲାଟା ଯାହା କଲା,
ମୂଷା ପିଲାଟା
ଆଜ୍ଞା କହିବି, ତାହେଲେ ଶୁଣନ୍ତୁ। ଆମେ ତ ହେଲୁ ବାବାଜୀ ହୋ, ଆମେ ତ ହେଲୁ ବାବାଜୀ, ଆମେ ତ ହେଲୁ ବାବାଜୀ ହୋ, ଆମେ ତ ହେଲୁ ବାବାଜୀ। ମଠକୁ ମଠ ତ ଖୋଜି ବୁଲୁ ଥାଉ, ମଠକୁ ମଠ ତ ଖୋଜି ବୁଲୁ ଥାଉ, ମାତା ଏକ ମନ ରାଜି ହୋ, ମାତା ଏକ ମନ ରାଜି। ଆମେ ତ ହେଲୁ ବାବାଜୀ ହୋ, ଆମେ ତ ହେଲୁ ବାବାଜୀ। ଆମର ଥିଲା ଲେଙ୍ଗୁଟି ହୋ, ଆମର ଥିଲା ଲେଙ୍ଗୁଟି, ଆମର ଥିଲା ଲେଙ୍ଗୁଟି ହୋ, ଆମର ଥିଲା ଲେଙ୍ଗୁଟି। ଧୋଇ ସୁଖାଇଣ ପିନ୍ଧୁଥିଲୁ ନୀତି, ଧୋଇ ସୁଖାଇଣ ପିନ୍ଧୁଥିଲୁ ନୀତି, ମୂଷା ଦେଲା ତାକୁ କାଟି ହୋ, ମୂଷା ଦେଲା ତାକୁ କାଟି। ଆମେ ତ ହେଲୁ ବାବାଜୀ ହୋ, ଆମେ ତ ହେଲୁ ବାବାଜୀ। ମୂଷା ମାରିବାର ପାଇଁ ହୋ, ମୂଷା ମାରିବାର ପାଇଁ, ମୂଷା ମାରିବାର ପାଇଁ ହୋ, ମୂଷା ମାରିବାର ପାଇଁ। ବିରାଡ଼ି ଗୋଟିଏ ପୋଷିଥିଲୁ ଆମେ, ବିରାଡ଼ି ଗୋଟିଏ ପୋଷିଥିଲୁ ଆମେ, ସବୁ ମୂଷା ଦେଲା ଖାଇ ହୋ, ସବୁ ମୂଷା ଦେଲା ଖାଇ। ଆମେ ତ ହେଲୁ ବାବାଜୀ ହୋ, ଆମେ ତ ହେଲୁ ବାବାଜୀ। ଖାଇବାର ପାଇଁ ହୋ, କ୍ଷୀର ଖାଇବାର ପାଇଁ, କ୍ଷୀର ଖାଇବାର ପାଇଁ ହୋ, କ୍ଷୀର ଖାଇବାର ପାଇଁ। ଗୌଡ଼ ବାପୁଡ଼ା ଭାଗୁଆ ଦେଇଛି, ଗୌଡ଼ ବାପୁଡ଼ା ଭାଗୁଆ ଦେଇଛି, ଦୁଇଟି ବାଛୁରୀ ଗାଈ ହୋ, ଦୁଇଟି ବାଛୁରୀ ଗାଈ। ଆମେ ତ ହେଲୁ ବାବାଜୀ ହୋ, ଆମେ ତ ହେଲୁ ବାବାଜୀ। ଗୋଟେ ମାତାଜୀ ହୋ, ଖୋଜୁଛୁ ଗୋଟେ ମାତାଜୀ, ଆମେ ଖୋଜୁଛୁ ଗୋଟେ ମାତାଜୀ ହୋ, ଖୋଜୁଛୁ ଗୋଟେ ମାତାଜୀ। ଗାଈ ବାଛୁରୀଙ୍କ ହେପା ଯତ୍ନ କଥା, ଗାଈ ବାଛୁରୀଙ୍କ ହେପା ଯତ୍ନ କଥା, କିଏ ସେ ପାରିବ ବୁଝି ହୋ, କିଏ ସେ ପାରିବ ବୁଝି। ଆମେ ତ ହେଲୁ ବାବାଜୀ ହୋ, ଆମେ ତ ହେଲୁ ବାବାଜୀ। ଖାଇବ ଅରୁଆ ହୋ, ନୀତି ଖାଇବ ଅରୁଆ, ନୀତି ଖାଇବ ଅରୁଆ ହୋ, ନୀତି ଖାଇବ ଅରୁଆ। କହେ ବେଣୁ ଧର ମୋଟା ହେବ ତାର, କହେ ବେଣୁ ଧର ମୋଟା ହେବ ତାର, ଦେହଟି ଥିଲେ ସରୁଆ ହୋ, ଦେହଟି ଥିଲେ ସରୁଆ। ଆମେ ତ ହେଲୁ ବାବାଜୀ ହୋ। হেলু বাবাজি হো আমি তো হেলু বাবাজি।
ଏଥର ବୁଝିଲେ ତ
ଆହେ ବୁଝିଲି ଯେ ତମର କେମିତିକା ମାତା ଦରକାରେ କହିଲେ ସିନା ହେବ।
ତେବେ କହୁଛି ଟିକେ ମନ ଦେଇ ଶୁଣ।
ଚାଲି ହୋଇଥିବ ଗଜଗମନି ପାଦ ଘାତେ କମ୍ପୁଥିବ ମେଦିନୀ। ଚାଲି ହୋଇଥିବ ଗଜଗମନି ପାଦ ଘାତେ କମ୍ପୁଥିବ ମେଦିନୀ। ହାତ କାଚ ବାହି ନଥିବ ତାର ନଥିବ ମଥାରେ ସିନ୍ଦୁର ତାର। ହାତେ କାଚ ବାହି ନଥିବ ତାର ନଥିବ ମଥାରେ ସିନ୍ଦୁର ଗାର। ହୋଇଥିବ ସୁନ୍ଦରୀ ହୋଇଥିବ ସୁନ୍ଦରୀ ହୋଇଥିବ ସୁନ୍ଦରୀ ହୋଇଥିବ ସୁନ୍ଦରୀ। ଆରେ ରମ୍ଭା ମେନ କା ନହିବେ ତାହାର ସରି ହୋଇଥିବ ସୁନ୍ଦରୀ। କଳି କରିଥିବ ତା ଜପା ମାଳି ଅଣ୍ଡିରା ଚଣ୍ଡୀ ଠୁଥିବ ଟି ବଳି। କଳି କରିଥିବ ତା ଜପା ମାଳି ଅଣ୍ଡିରା ଚଣ୍ଡୀ ଠୁଥିବ ଟି ବଳି। ରାଗ ଘର ଘର କାଟିବ ଚିତା ନଭେଲ ପଢ଼ିବ ଛାଡ଼ି ନ ଗୀତା। ରାଗ ଘର ଘର କାଟିବ ଚିତା ନଭେଲ ପଢ଼ିବ ଛାଡ଼ି ନ ଗୀତା। ହୋଇଥିବ ସରୁଆ ହୋଇଥିବ ସରୁଆ ହୋଇଥିବ ସରୁଆ ହୋଇଥିବ ସରୁଆ। ଆରେ ଅରୁଆ ଖାଇ ସେ ଶୋଉଥିବ କରୁଆ ହୋଇଥିବ ସରୁଆ। ଚେହେରାଟି ଥିବ ଅତି ସରସ ଷୋହଳ ସତର ହେବ ବୟସ। ଚେହେରାଟି ଥିବ ଅତି ସରସ ହାଣ୍ଡି ଶାଳେ ପଶି ଖାଇବ ଭାତ ଖାଇ ସାରି ଧୋଇ ନଥିବ ହାତ। ହାଣ୍ଡି ଶାଳେ ପଶି ଖାଇବ ଭାତ ଖାଇ ସାରି ଧୋଇ ନଥିବ ହାତ। ଏହି ପରି ମାତାଜି ଏହି ପରି ମାତାଜି ଏହି ପରି ମାତାଜି ଏହି ପରି ମାତାଜି ଦେଇକି ପାରିବେ ଆପଣ ମୋତେ ଖୋଜି ଏହି ପରି ମାତାଜି।
ମିଳିବେ ବାବାଜୀ ମାସେ ନିଶ୍ଚୟ ଗୋଟିଏ ମିଳିବେ। କିନ୍ତୁ ଗୋଟିଏ କାମ କରିବାକୁ ପଡିବ।
କଣ କରିବି?
ଗାଁ ଗାଁ ଯାଇ ଗୀତ ବୋଲି ନିଶ୍ଚୟ ମିଳିବେ।
ଆଉ ତାହେଲେ ଗାଁ ଗାଁ ବୋଲି ଗୀତ ଗାଇବି?
ହଁ ହଁ,
ଏବେ ଯାଉଛି ଯିବି ସେଇଆ କରିବି ଆଉ।
ହଁ ସେଇଆ କର ଆଉ।
କିଏ ମାତାଜୀ ହେବ ଆସ ଗୋ କିଏ ମାତାଜୀ ହେବ ଆସ ଗୋ। ଜୀବନଟା ସାରା ହରି ଭଜିବ ଆସ ଗୋ କିଏ ମାତାଜୀ ହେବ ଆସ ଗୋ। ଡେଙ୍ଗେରା ଗୋଡି ମଠ ନାମ କାଣି କଉଡ଼ି। ଆମ ଅଟେ ଢେଙ୍ଗେରା ଗୋଡି ମଠ ନାମ କାଣି କଉଡ଼ି। ମଠରେ ଖାଇକି ଖଟରେ ଶୋଇବ ମଠରେ ଖାଇକି ଖଟରେ ଶୋଇବ। ମାତାଜୀ ହେଲେ କି ଏମିତି ଭାବ ଆସ ଗୋ କିଏ ମାତାଜୀ ହେବ ଆସ ଗୋ। ପ୍ରସାଦ ସେହି ଅରୁଆକୁ ଆମ୍ବୁଲ ରାଇ ପ୍ରତିଦିନ ପ୍ରସାଦ ସେହି ଯାହା ପାଉଥିବ ତାହା ଖାଉଥିବ ଯାହା ପାଉଥିବ ତାହା ଖାଉଥିବ କହେ ବେଣୁ କିଛି ଭାରୁ ନଥିବ ଆସ ଗୋ କିଏ ମାତାଜୀ ହେବ ଆସ ଗୋ କିଏ ମାତାଜୀ ହେବ ଆସ ଗୋ
ଆଚ୍ଛା ଆମ୍ଭେ ଆଜି ଏଇଠି ବସିବା ଭାରି କ୍ଳାନ୍ତ ଲାଗିଲାଣି ଆଉ ଚାଲି ହେବ ନାହିଁ ଏଣିକି ଆମ ଭାଗ୍ୟରେ ଯାହା ଥିବ ଆଉ
ସ୍ୱାମୀ କାହିଁକି ତତେ ଛାଡ଼ପତ୍ର ଦେଲା କହିଲୁ
ଆଜ୍ଞା ମୁଁ ଶାଶୁଘରକୁ ଗଲାବେଳେ ମୋ ମା ମୋତେ ବାହୁନିକି କାନ୍ଦିକି ଯାହା କହିଥିଲା ମୁଁ ତ ଶାଶୁଘରେ ସେଇଆ କଲି ମୋର ଦୋଷ କେଉଁଠି ରହିଲା
ଆଚ୍ଛା ମା ତୋ ମା କେମିତି ବାହୁନି କାନ୍ଦିଲା ଟିକେ କହିଲୁ
ତେବେ କହୁଛି ଶୁଣନ୍ତୁ ମଉସା
ହଉ
ବାପ ଘରେ ଥିଲୁ ଯାହା ଯାହା କହିଥିଲା ମୁଁ ତ ସବୁ କାମ ସେଇପରି କଲି। ଇଏ ବାଡି ପୋଷା ମତେ କାହିଁକି ଛାଡ଼ପତ୍ର ଦେଲା କହିଲ ମଉସା?
ଆରେ ଏମିତି ଗୁଣମନ୍ତ୍ର ସ୍ତ୍ରୀକୁ ଛାଡି ଛାଡ଼ପତ୍ର ଦେଲା? ହଉ ଝିଅ, ତୁ ଯାହା ତ କଲୁ ଘର ସଂସାର କଲୁ, ତୁ ଏବେ ମଠରେ ଆଶ୍ରମରେ ଯାଇ ଠାକୁରଙ୍କ ନାମ କୀର୍ତ୍ତନ କରେ।
ମତେ ସେଇଭଳି ବାବାଜୀ ତେ ମିଳିଲେ ତ
ମିଳିଗଲା ଝିଅ, ଏଇନେ ମିଳିବେ।
ତାକୁ
ରାଜି କରେଇବାକୁ ପଡିବ, ଯଦି ରାଜି ହୁଏ ମତେ କିଛି ପାହୁଣା ଦେବେ ତ?
ଆଚ୍ଛା ଠିକ ଅଛି। ଆଚ୍ଛା ତୋତେ ମୁଁ ଝିଅ ଟିକେ ମୋ ଆଡୁ ଗାଇଲୁ, ମୁଁ ତୋତେ କେତେ ଗୁଡିଏ କଥା ପଚାରିବି, ତୁ ମୋ କଥା ମାନିବୁ ତ?
ପଚାରୁ ନା, ମୁଁ କଣ ମନା କରୁଛି?
ତେବେ ମୁଁ କହୁଛି, ତାହେଲେ ମନ ଦେଇ ଶୁଣେ। ତୁମ କପାଳେ ତିଳକ ଚିତା ତୁମେ ମୋ କିସ ହେବ, ମୁଁ ତୁମ କପାଳେ ତିଳକ ଚିତା ତୁମେ ମୋ କିସ ହେବ।
ତୁମର ଜପା ମାଳି ମୁଁ ହେବି, ତୁମେ ମୋ ରାଧା ବଲ୍ଲଭ। ତୁମର ଜପା ମାଳି ମୁଁ ହେବି, ତୁମେ ମୋ ରାଧା ବଲ୍ଲଭ।
ତୁମର ହେଲେ ଟି ଯୋଗୀ ତୁମେ ମୋ କିସ ହେବ, ମୁଁ ତୁମର ହେଲେ ଟି ଯୋଗୀ ତୁମେ ମୋ କିସ ହେବ। ଯେବେ ଢାଳ ଚୁମୁଟା ତୁମେ ମୋ କିସ ହେବ, ମୁଁ ହେବି ଯେବେ ଢାଳ ଚୁମୁଟା ତୁମେ ମୋ କିସ ହେବ। ହେ ମଠକୁ ଯିବା ଆଉ ଡେରି ନ କର, ଆସ ଆସ ହେ ମଠକୁ ଯିବା ଆଉ ଡେରି ନ କର।
ମୁଁ ବାବାଜୀ
କରିବା ଘର ସଂସାର, କରିବା ଘର ସଂସାର।
ଆମେ ଆହେ ମଉସା ମୋର ବିଦାୟ।
ପ୍ରିୟ ଆମ ଦୁଇଙ୍କୁ ଆଶୀର୍ବାଦ ହେ କର, ବିଦାୟ ଦିଅ ଆମ ଦୁଇଙ୍କୁ ଆଶୀର୍ବାଦ ହେ କର।
ଆଜ୍ଞା ନମସ୍କାର।
ଆମେ ଅଟୁଟ କାବୈଦ ଜାଣୁ ନାହୁଁ କପଟ ଛନ୍ଦ, ଆମେ ଅଟୁଟ କାବୈଦ ଜାଣୁ ନାହୁଁ କପଟ ଛନ୍ଦ, ଜଟା ଜଟି କଥା ଜାଣି ନାହୁଁ ବାବୁ, ଜଟା ଜଟି କଥା ଜାଣି ନାହୁଁ ବାବୁ, କ୍ଷତି ଛଡ଼ା ଆମେ ପାଉନୁ ଲାଭ, ଆସ ହୋ କିଏ ଔଷଧ ନେବ, ଆସ ହୋ କିଏ ଔଷଧ ନେବ, ଆସ ହୋ। ଯଦି ହୁଏ ନ ସମାଜର ବେଳ ଥାଉ ବିଚାର କର, ଯଦି ହୁଏ ନ ସମାଜର ବେଳ ଥାଉ ବିଚାର କର, ଖଣ୍ଡିଆର ତତ ଜିତି ପିଟି ମୁତ, ଖଣ୍ଡିଆର ତତ ଜିତି ପିଟି ମୁତ, ମିଶାଇ ଖାଇଲେ ଜ୍ୱର ଛାଡ଼ିବ, ଆସ ହୋ କିଏ ଔଷଧ ନେବ, ଆସ ହୋ କିଏ ଔଷଧ ନେବ, ଆସ ହୋ। ପେଟ ମରା ପିଢ଼େଇ ରୋଗ ରାଗ ଲଙ୍କା ମରିଚ ଯୋଗ, ପେଟ ମରା ପିଢ଼େଇ ରୋଗ ରାଗ ଲଙ୍କା ମରିଚ ଯୋଗ, କେଞ୍ଚୁଆର ହାଡ଼ ଟିଙ୍କର ଲାଙ୍ଗୁଡ଼, କେଞ୍ଚୁଆର ହାଡ଼ ଟିଙ୍କର ଲାଙ୍ଗୁଡ଼, ଡେଙ୍ଗା ଗୁରୁବାରେ ଆଣି ଖାଇବ, ଆସ ହୋ କିଏ ଔଷଧ ନେବ, ଆସ ହୋ କିଏ ଔଷଧ ନେବ, ଆସ ହୋ। ମଶାପିତ ମାଛିର କତ ଖାଇଦେଲେ ଛାଡ଼ିବ ବାତ ମଶାପିତ ମାଛିର କତ ଖାଇଦେଲେ ଛାଡ଼ିବ ବାତ କହେ ବେଣୁଧର ଯାହା ଦରକାର କହେ ବେଣୁଧର ଯାହା ଦରକାର ଆଗରୁ ନେଇନ ଘରେ ରଖିବ ଆସ ହୋ କିଏ ଔଷଧ ନେବ ଆସ ହୋ କିଏ ଔଷଧ ନେବ ଆସ ହୋ
ବୈଦମଣି ଖୋଲିବି ରୋଗୀମାନେ ବଳେ ବଳେ ଆସିବେ ଯିବେ କୁଆଡେ
ହଇଏ ସାନ୍ତେ ମୁଁ କଣ କରିବି କହିଲ ମତେ କାଲି ଠାରୁ ଭୀଷଣ ଜ୍ୱର
ଆଲୋ ଝିଅ ବଟିକା ଖାଉନୁ
ମତେ କଣ ଗୋଟିଏ ରୋଗ ହୋଇଛି ଯେ ବଟିକା ଖାଇବି ମତେ ପରା ଚାରି ଚାରିଟା ରୋଗ ଧରିଛି କେତେ ଡାକ୍ତର ବୈଦ ଗୁଣି ଗାରେଡି ସରିଲାଣି କେଉଁଥିରେ କିଛି ଫଳ ହେଲାନି ମୁଁ ଆଉ ବଞ୍ଚିବିନି ବୋଧେ ଧରିଛି ଯେ ମୁଁ ଉଠି ବସି ପାରୁନି
ଆଲୋ, ଏଇନେ ଜଣେ ଭଲ ବୈଦ ଆସିଥିଲେ, ତାଙ୍କ ପାଖରେ ଯେଉଁ ଔଷଧ ଅଛି ସେ ରୋଗ ପାଇଁ ଭଲ କାମ ଦେବ।
ଆଜ୍ଞା ସତ କହୁଛନ୍ତି, ସେ ବୈଦ ବାବୁ କୁଆଡେ ଗଲେ ମ?
ଏଇ ଆଗ ଛକରେ ବସିଥିବେ, ଯା ଦେଖେ।
ଔଷଧ ନେବ, ଔଷଧ ନାକ ଦର, ବାଳି ଦର, ହେଙ୍ଗା ଦର, ଚିନ୍ତା ଦର, ପ୍ରେମ ଦର, କାମ ଦର, ସବୁ ଦର ପାଇଁ ବଟିକା ଅଛି। କଟି ବାତ, ଅଣ୍ଟା ବାତ, ଗୋଡ଼ ବାତ, ହାତ ବାତ, ମୁଣ୍ଡ ବାତ, ନାକ ବାତ, ଅଗିଆ ବାତ, ପିତ୍ତ ବାତ, କଫ ବାତ, ହରେକ ବାତ ପାଇଁ ଔଷଧ ଅଛି। ଆଜ୍ଞା, ଯେଉଁ ରୋଗ ପାଇଁ ଯେତେ ରୋଗ ଚାହିଁବ ମୋ ପାଖରେ ସବୁ ଔଷଧ ଅଛି। କେଉଁ ରୋଗ ପାଇଁ କେମିତି ପଥି ମୁଁ ଆପଣମାନଙ୍କୁ କହୁଛି, ଆପଣମାନେ ଶୁଣନ୍ତୁ।
ଜ୍ୱର ହେଲେ ମାଲ ପିଅ, ଥଣ୍ଡା ହେଲେ ବରଫ ଖାଅ। ଜ୍ୱର ହେଲେ ମାଲ ପିଅ, ଥଣ୍ଡା ହେଲେ ବରଫ ଖାଅ। ବାତ ହେଲେ ଭାଙ୍ଗ ବାଟି କରି ପିଅ, ବାତ ହେଲେ ଭାଙ୍ଗ ବାଟି କରି ପିଅ। କାଶ ହେଲେ ଯାଇ ଗଞ୍ଜେଇ ଖାଅ। ଜ୍ୱର ହେଲେ ମାଲ ପିଅ, ଥଣ୍ଡା ହେଲେ ବରଫ ଖାଅ। ଜ୍ୱର ହେଲେ ମାଲ ପିଅ, ଥଣ୍ଡା ହେଲେ ବରଫ ଖାଅ। ହେଲେ ଗରମ କ୍ଷୀର ଦିନ କରେ ପନ୍ଦର ଥର। ଝାଡ଼ା ହେଲେ ଗରମ କ୍ଷୀର ଦିନ କରେ ପନ୍ଦର ଥର। କାଛୁ କୁଣ୍ଡିଆକୁ ଖଟା ପାଣି ଦେବ, କାଛୁ କୁଣ୍ଡିଆକୁ ଖଟା ପାଣି ଦେବ। ଲୁଣି ଶୁଖୁଆକୁ ଭାଜି ଖୁଆଅ। ଜ୍ୱର ହେଲେ ମାଲ ପିଅ, ଥଣ୍ଡା ହେଲେ ବରଫ ଖାଅ। ଜ୍ୱର ହେଲେ ମାଲ ପିଅ, ଥଣ୍ଡା ହେଲେ ବରଫ ଖାଅ।
ରୋଗୀ ଶୁଣୁ ଶୁଣୁ ତା ରୋଗ ଛାଡିଯିବ।
ପଚାରୁଛନ୍ତି ଆଜ୍ଞା, ମୁଁ ପକା ବୈଦ ଅଛି ନା?
ବୈଦ ବାବୁ, ମତେ କାଲି ଠାରୁ ହାରି ଜର, ମୋ ହାତ ଟିକେ ଦେଖିଲ?
ଓ, ତାହେଲେ ତୋ ହାତଟା ଟିକେ ମୋ ଆଡୁ କାଇଲୁ? ଭାରି ତାତି ଅଛି ଆଉ।
ମରିଗଲି ବାବୁ ମରିଗଲି, ହାତ ଧରୁ ଧରୁ ଡରିଗଲି। ମରିଗଲି ବାବୁ ମରିଗଲି, ହାତ ଧରୁ ଧରୁ ଡରିଗଲି। କାଲି ଠାରୁ
ତୋର ସ୍ୱାମୀ ଥିଲା, ତୋତେ ଛାଡି କଲିକତା ଗଲା। ସ୍ୱାମୀଙ୍କୁ ଝୁରି ନ ତୋତେ ହେଲା ଜର, ସ୍ୱାମୀଙ୍କୁ ଝୁରି ନ ତୋତେ ହେଲା ଜର। ଅସଲ କଥା ମୁଁ ଜାଣିଗଲି,
ହରିଗଲି ବାବୁ ମରି। ছাড়ি
ଆସ ଗୋରି ଯିବା ଘରକୁ ଏଥର, ଆସ ଗୋରି ଯିବା ଘରକୁ ଏଥର, ସେକ ଦେବି ତୋର ଅଣ୍ଟା ଖୋଲି। କଲିକତା ଅଟେ ଘର ମୋର, ମିଛରେ ବୈଦ ବେଶ ମୋର, କଲିକତା ଅଟେ ଘର ମୋର, ମିଛରେ ବୈଦ ବେଶ ମୋର, ମନେ ଅଛି ମୋର ବାହାଘର ବେଳେ, ମନ ଅଛି ମୋର ବାହାଘର ବେଳେ, ପିଲାଟି ଦିନରୁ ଗଲି ଚାଲି
ଗଲି ଗଲି।